ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ସୁପ୍ରିମକୋର୍ଟ ପ୍ରତିଷ୍ଠାର 75 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ପାଳନ କରାଯାଉଛି ଏକ ସ୍ୱତନ୍ତ୍ର ଲୋକ ଅଦାଲତ ସପ୍ତାହ. ଦେଶରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ କଲ୍ୟାଣ ଲାଗି ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଆବଣ୍ଟିତ ପାଣ୍ଠିରେ 73% ଅଭିବୃଦ୍ଧି ଘଟିଛି, କହିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ. ଭାରତ ଓ ସାଉଦି ଆରବ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ପୁଞ୍ଜିନିବେଶର ସୁଯୋଗ ସମ୍ପର୍କିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ. ପ୍ରକାଶ ପାଇଲା ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2024 ଫଳାଫଳ, ଏବଂ ଶ୍ରୀଲଙ୍କା ବିପକ୍ଷରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ T20 ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ, 2-0 ସିରିଜ୍ ଅଗ୍ରଣୀ. ସୁପ୍ରିମକୋର୍ଟ ପ୍ରତିଷ୍ଠାର 75 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ସପ୍ତାହ ପାଳନ କରାଯାଉଛି. ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଆୟୋଜିତ ଏହି ସପ୍ତାହ ଉପରେ ଆକାଶବାଣୀକୁ ସୂଚନା ଦେଇ ବିଚାରପତି କେଭି ବିଶ୍ୱନାଥନ କହିଛନ୍ତି, ସୁପ୍ରିମକୋର୍ଟରେ ବହୁଦିନରୁ ପଡ଼ି ରହିଥିବା ବକେୟା ମାମଲାଗୁଡ଼ିକୁ ତ୍ୱରିତ ସମାଧାନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ. ବିଚାରପତି ବିଶ୍ୱନାଥନ କହିଛନ୍ତି, ଏହି ଲୋକ ଅଦାଲତ ମାଧ୍ୟମରେ ଜନସାଧାରଣଙ୍କୁ ସ୍ୱଳ୍ପ ମୂଲ୍ୟରେ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ, ତେଣୁ ଏହି ଲୋକ ଅଦାଲତର ଲାଭ ଉଠାଇବା ନିମନ୍ତେ ସେ ସମସ୍ତ ଅଂଶୀଦାର ପ୍ରତିପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି. ଦେଶରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ କଲ୍ୟାଣ ଲାଗି ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ ଲାଗି ଆବଣ୍ଟିତ ପାଣ୍ଠିରେ 73% ଅଭିବୃଦ୍ଧି ଘଟିଛି ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି. ଗତକାଲି ଅଗରତାଲାଠାରେ କେନ୍ଦ୍ରୀୟ ବଜେଟ୍ 2024-25 ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଓରାମ ଏହି ସୂଚନା ଦେଇଛନ୍ତି. ସେ କହିଛନ୍ତି, ଜନଜାତି ସମ୍ପ୍ରଦାୟ ଲାଗି ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ନିମନ୍ତେ 13,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି. ଗରିବଙ୍କ କଲ୍ୟାଣ, ମହିଳା ସଶକ୍ତିକରଣ, ଯୁବବର୍ଗଙ୍କୁ ଦକ୍ଷ ଉଦ୍ୟୋଗୀ କରିବା ସହିତ ସେମାନଙ୍କର ନିଯୁକ୍ତି ଏବଂ ଉଚିତ ମୂଲ୍ୟରେ କୃଷକଙ୍କର ଉତ୍ପାଦକୁ ବିକ୍ରି କରିବା ଉପରେ ଚଳିତ ବଜେଟ୍ରେ ବିଶେଷ ଗୁରୁତ୍ୱ ଦିଆଯାଇଛି. ଶ୍ରୀ ଓରାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ ଯୋଜନା ଅଧୀନରେ ଦେଶବ୍ୟାପୀ 63,000 ଗ୍ରାମକୁ ସଡ଼କପଥ ସଂଯୋଗୀକରଣ, ଶକ୍ତି ଯୋଗାଣ ଏବଂ ସ୍ୱାସ୍ଥ୍ୟସେବା ଭଳି ପ୍ରାଥମିକ ସୁବିଧା ଯୋଗାଇ ଦିଆଯିବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ଦେଶବ୍ୟାପୀ ଗ୍ରାମାଞ୍ଚଳର ବିକାଶ ଲାଗି ବଜେଟ୍ରେ 2.6 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ପାଳନ କରୁଥିବା ସମୟରେ ଦେଶର ଗ୍ରାମାଞ୍ଚଳଗୁଡ଼ିକୁ ବିକଶିତ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ଓରାମ କହିଛନ୍ତି। ଉତ୍ତର ପୂର୍ବାଞ୍ଚଳର ବିକାଶ ଉପରେ ସୂଚନା ଦେଇ ସେ କହିଛନ୍ତି, ଉତ୍ତର ପୂର୍ବ ରୂପାନ୍ତରୀକରଣ ଶିଳ୍ପାୟନ ଯୋଜନା 2024 ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ଏହା ଆଗାମୀ 10 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିଭଳି ଏହି ଅଞ୍ଚଳର ଶିଳ୍ପର ବିକାଶ ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ବଜେଟ୍ରେ 10,037 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାଛଡ଼ା କେବଳ ତ୍ରିପୁରା ଲାଗି 458 କୋଟି ଟଙ୍କା ବ୍ୟୟ ଅଟକଳରେ ଉତ୍ତର ପୂର୍ବାଞ୍ଚଳ ସ୍ୱତନ୍ତ୍ର ମୌଳିକ ଢାଞ୍ଚା ବିକାଶ ଯୋଜନା ଅଧୀନରେ 14 ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ଆବଣ୍ଟନ ନେଇ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ କର୍ଣ୍ଣାଟକ ସରକାର ଏବଂ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ଗତକାଲି ବେଙ୍ଗାଲୁରୁଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୟୁପିଏ ଏବଂ ଏନ୍ଡିଏ ସରକାରଙ୍କ ଅମଳରେ କର୍ଣ୍ଣାଟକକୁ ଆବଣ୍ଟିତ ହୋଇଥିବା ଅର୍ଥ ସମ୍ପର୍କିତ ଏକ ତୁଳନାତ୍ମକ ତଥ୍ୟ ଅର୍ଥମନ୍ତ୍ରୀ ପ୍ରଦାନ କରିଥିଲେ। ଶ୍ରୀମତୀ ସୀତାରମଣ କହିଛନ୍ତି, 2004-2014 ମଧ୍ୟରେ ୟୁପିଏ ସରକାରଙ୍କ ଅମଳରେ କର୍ଣ୍ଣାଟକକୁ 81,791 କୋଟି ଟଙ୍କା ଦିଆଯାଇଥିବା ବେଳେ ପରବର୍ତ୍ତୀ 10 ବର୍ଷରେ ଏନ୍ଡିଏ ସରକାରଙ୍କ ସମୟରେ ରାଜ୍ୟକୁ 2,95,818 କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ୟୁପିଏ ସରକାରଙ୍କ ଅମଳରେ ବାର୍ଷିକ ଆବଣ୍ଟିତ ଅର୍ଥ 8,179 କୋଟି ଟଙ୍କା ଚଳିତ ବର୍ଷ ଏନ୍ଡିଏ ସରକାରଙ୍କ ସମୟରେ 45,485 କୋଟିକୁ ବୃଦ୍ଧି ପାଇଛି। ସେହିଭଳି ରାଜ୍ୟକୁ ରେଳବାଇ ବଜେଟ୍ ଅଧୀନରେ ସର୍ବାଧିକ 7,559 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ରାଜ୍ୟକୁ ଆବଣ୍ଟିତ ଅର୍ଥର ପରିମାଣରେ ଯଥେଷ୍ଟ ବୃଦ୍ଧି କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓ ସାଉଦି ଆରବ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ପୁଞ୍ଜିନିବେଶର ସୁଯୋଗ ସମ୍ପର୍କରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଗତକାଲି ପୁଞ୍ଜିନିବେଶ ଉପରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଏବଂ ସାଉଦି ଆରବର ଶକ୍ତିମନ୍ତ୍ରୀ ଅବଦୁଲ ଅଜିଜ୍ ବିନ୍ ସଲମନ୍ ବିନ୍ ଅବଦୁଲ ଅଜିଜ୍ ସଲ୍ ସାଉଦ୍ଙ୍କ ସହିତ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମୁଖ୍ୟତଃ ନିରନ୍ତର ଶକ୍ତି, ପେଟ୍ରୋକେମିକାଲ ପ୍ଲାଣ୍ଟ ସମେତ ଅନ୍ୟାନ୍ୟ ବିବିଧ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ଆଲୋଚନା କରାଯାଇଛି। ସାଉଦି ଆରବର ରାଜା ଏବଂ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ଦେଶରେ ଆରବ ପକ୍ଷରୁ ହେବାକୁ ଥିବା 100 ବିଲିୟନ ଆମେରିକୀୟ ଡଲାର ପୁଞ୍ଜିନିବେଶକୁ ସକ୍ରିୟ ସହାୟତା ପ୍ରଦାନ କରିବା ଦିଗରେ ଶ୍ରୀ ମିଶ୍ର ଏହି ବୈଠକରେ କେନ୍ଦ୍ର ସରକାରଙ୍କର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ସେହିଭଳି ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ପୁଞ୍ଜିନିବେଶ ଲାଗି ବୁଝାମଣାପତ୍ର ସ୍ୱାକ୍ଷର କରିବା ନିମନ୍ତେ ଏକ ବୈଷୟିକ ଟିମ୍ ଗଠନ କରିବା ଲାଗି ନିୟମିତ ପରାମର୍ଶ କରିବା ଉପରେ ଦୁଇପକ୍ଷ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଟାସ୍କଫୋର୍ସର ପରବର୍ତ୍ତୀ ରାଉଣ୍ଡ ବୈଠକରେ ଯୋଗ ଦେବା ଲାଗି ଶ୍ରୀ ମିଶ୍ର ସାଉଦି ଆରବର ଶକ୍ତିମନ୍ତ୍ରୀଙ୍କୁ ଭାରତ ଗସ୍ତରେ ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କ୍ୟୁରିଆନ୍ କହିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ସମାବେଶୀ ବିକାଶ ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ଭିଜନ ନେଇ ସରକାର ଏ ଦିଗରେ ଅଗ୍ରଗତି କରୁଛନ୍ତି ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀର ଦିଲ୍ଲୀହାଟଠାରେ ଅନୁଷ୍ଠିତ ଲୋକ ସମ୍ବର୍ଦ୍ଧନା ପର୍ବର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ କ୍ୟୁରିଆନ୍ ଏହା କହିଛନ୍ତି। ଏହି ପର୍ବରେ 70 ଅନନ୍ୟ ଉତ୍ପାଦ ସହିତ 160 ଉର୍ଦ୍ଧ୍ୱ କାରିଗର ଅଂଶଗ୍ରହଣ କରିଥିଲେ। ସ୍ନାତକ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। 2024-25 ଶିକ୍ଷାବର୍ଷ ଲାଗି ଦେଶବ୍ୟାପୀ 283 ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରେ ପଢ଼ିବା ଲାଗି 14,99,000 ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଏହି ସିୟୁଇଟି ୟୁଜି ପରୀକ୍ଷା ଦେଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଗତ ମେ 15-29 ତାରିଖ ମଧ୍ୟରେ ଦେଶର 379 ଏବଂ ଦେଶ ବାହାରେ 26 ସହରରେ ଏହି ପରୀକ୍ଷା କରାଯାଇଥିଲା। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ତାଲିକାକୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନକୁ ଏନ୍ଟିଏ ପକ୍ଷରୁ ଯୋଗାଇ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଫଳାଫଳ ଜାଣିବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଯୋଗାଯୋଗ କରିବା ଲାଗି ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟାନ୍ୱୟନର ଚତୁର୍ଥ ବାର୍ଷିକୀ ପାଳନ କରାଯିବ। ଅଖିଳ ଭାରତୀୟ ଶିକ୍ଷା ସମାଗମ ସହଯୋଗରେ ମନ୍ତ୍ରଣାଳୟ ଏହା ପାଳନ କରିବ ବୋଲି ସୂଚନା ଦିଆଯାଇଛି। ଏହି ଶିକ୍ଷାନୀତିକୁ ସଫଳତାର ସହ କାର୍ଯ୍ୟକାରିତା କରିବା ଦିଗରେ ସମସ୍ତ ଅଂଶୀଦାରମାନଙ୍କ ସହିତ ସଂଯୋଜନା କରିବା କ୍ଷେତ୍ରରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ଅବସରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରିତା ସମ୍ପର୍କରେ ନିଜର ଅଭିଜ୍ଞତା ସମ୍ପର୍କରେ ସୂଚନା ଦେବେ। ଏହାଛଡ଼ା ଶ୍ରୀ ପ୍ରଧାନ ମନ୍ତ୍ରଣାଳୟ ପକ୍ଷରୁ ଏଥିଲାଗି ଉଦ୍ଦିଷ୍ଟ ବିଭିନ୍ନ ଭାରତୀୟ ଭାଷାରେ ଆରମ୍ଭ ହେବାକୁ ଥିବା ଉତ୍ସର୍ଗୀକୃତ ଟିଭି ଚ୍ୟାନେଲ୍ଗୁଡ଼ିକର ଶୁଭାରମ୍ଭ କରିବେ। ସେହିଭଳି କେତେକ ପୁସ୍ତକ ଓ ଅଭିଭାଷଣ ପୁସ୍ତିକାକୁ ଉନ୍ମୋଚନ କରିବା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଜଣେ ଉତ୍ତମ ସାଂସଦ ହେବା ଲାଗି ସଂସଦର ବିଭିନ୍ନ ନୀତିନିୟମ, କାର୍ଯ୍ୟଶୈଳୀ, ଆଚରଣ ବିଧି ଓ ବିଭିନ୍ନ କମିଟିର କାର୍ଯ୍ୟ ସମ୍ପର୍କରେ ସଚେତନ ହେବା ଲାଗି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀଠାରେ ରାଜ୍ୟସଭାର ନବନିର୍ବାଚିତ ସାଂସଦମାନଙ୍କର ଦୁଇଦିନିଆ କର୍ମଶାଳାର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ହରିବଂଶ କହିଛନ୍ତି ସଂସଦରେ ନିୟମ ସର୍ବୋଚ୍ଚ ହୋଇଥିବା ଦୃଷ୍ଟିରୁ ଏହାକୁ ଉତ୍ତମ ରୂପେ ପାଳନ କରିବା ପ୍ରତ୍ୟେକ ସାଂସଦଙ୍କର ପ୍ରାଥମିକ ଦାୟିତ୍ୱ। ଏହି ଅଧିବେଶନର ବିଷୟବସ୍ତୁ ଡିଜିଟାଲ ଜୈବ ଅନୁକୂଳ ପରିବେଶ ଉପରେ ଆଲୋକପାତ କରି ଶ୍ରୀ ହରିବଂଶ ନିଜର କାର୍ଯ୍ୟଧାରାକୁ ସଫଳତାର ସହ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ବୈଷୟିକ ଜ୍ଞାନକୌଶଳ ଉପରେ ନିଜକୁ ସଶକ୍ତ କରିବା ଲାଗି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ T20 ମ୍ୟାଚ୍ରେ ଭାରତ 7 ବିଜୟୀ ହୋଇଛି। ଶ୍ରୀଲଙ୍କାର ପ୍ୟାଲିକେଲେ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଗତକାଲି ରାତିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବିଜୟୀ ହେବା ଫଳରେ ଭାରତ 3 ବିଶିଷ୍ଟ T20 ସିରିଜ୍ରେ ବର୍ତ୍ତମାନ ସୁଦ୍ଧା 2-0 ଅଗ୍ରଣୀ ରହିଛି। ଗତକାଲି ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ହରାଇ 161 ରନ୍ କରିଥିଲା। ଭାରତ ପକ୍ଷରୁ ରବି ବିଷ୍ଣୋଇ 26 ରନ୍ ଦେଇ 3 ୱିକେଟ୍ ନେଇଥିବା ବେଳେ ଅର୍ଷଦୀପ ସିଂ, ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡିଆ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାଧାପ୍ରାପ୍ତ ହେବା ଫଳରେ ଭାରତ ସମ୍ମୁଖରେ 8 78 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ 9 ବଲ୍ ବାକି ଥାଇ ଭାରତ 81 ରନ୍ ସଂଗ୍ରହ କରିଥିଲା। ରବି ବିଷ୍ଣୋଇ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ସୁପ୍ରିମକୋର୍ଟ ପ୍ରତିଷ୍ଠାର 75 ପୂର୍ତ୍ତି ଅବସରରେ ଆଜିଠାରୁ ପାଳନ କରାଯାଉଛି ଏକ ସ୍ୱତନ୍ତ୍ର ଲୋକ ଅଦାଲତ ସପ୍ତାହ। ଦେଶରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ କଲ୍ୟାଣ ଲାଗି ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଆବଟିତ ପାଣ୍ଠିରେ 73% ଅଭିବୃଦ୍ଧି ଘଟିଛି କହିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଏବଂ ଭାରତ ଓ ସାଉଦି ଆରବ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ପୁଞ୍ଜିନିବେଶର ସୁଯୋଗ ସମ୍ପର୍କିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।